ओम शांति। 28/7/2024 प्रातः मुरली। मिठे बच्चे, तुमर बिगड़ी जाइथिबा भाग्यर सुधारक अर्थात भाग्य निर्माता एकमात्र बाबा अटंती, जिए कि तुमको ज्ञान दे भाग्यवान करुछंती। प्रश्न, तुम मानंकर एही रुहानी भट्टी रो केऊ गुटिए नियम रहिछे? उत्तर, रुहानी भट्टीरे अर्थात जोगर जात्रारे बसी केबे भी एणु तेणु विचार कर नाही, एकमात्र बाबांको मने पकाइबाको हेबो। जदि बुद्धि याडे सियाडे घुरुछे तेबे ढुलाइबे, हाई मारिबे, एहा द्वारा वायुमंडल खराब होइथाय, निजर ही खेती करी थांते। गीत, दिल का सहारा टूट न जाए। ओम शांति। मीठा मीठा आत्मिक संतान माने गीतर दुईटे पद शुणिले पिला मानंकु सावधान कराउछंते। तुम ब्राह्मण मानंक व्यतीत एही समय रे अन्य समस्तंकर भाग्य बिगड़ी जाइछे। एबे तुमर बिगड़ी जाइथिबा भाग्य सुधुरुछे, बाबंकु ही भाग्य निर्माता कुहा जाउछे। तुमे जानिछो शिव बाबा केते मीठा, बाबा अक्षर बहुत मीठा, बाबंक ठारु आत्मा मानंकु संपत्ति मिलुछे, लौकिक पितांक ठारु पुत्र को संपत्ति मिली थाए कन्या को नुहे। इठारे पुत्र अथवा कन्या समस्ते वर्षार हकदार अटंती। बाबा आत्मा मानंकु अर्थात निजर पिला मानंकु पाठ पढ़ाउछंती। आत्मा बुझुछि जे आमे समस्ते भाई भाई अटु, वास्तवरे भातृभाव बोली कुहा जाई थाए ना। आमे एको भगवान कर संतान, पुणि एते लड़ाई झगड़ा काहीं की? समस्ते निज निज भितरे लड़ाई करी चालिछंती। अनेक धर्म अनेक मत रहिछे, किंतु मुख्य कथा रावण राज्यरे विकार गुड़िकर प्रवेशता हेउछे, तेणु लड़ाई चालुछे। काम विकार पाई मध्य केते लड़ाई झगड़ा हेउछे, एही परि बहुत राजा माने लड़ाई करिछंती, काम विकार पाई बहुत लड़ुछंती, केते खुशी हेउछंते, कहा सहित मन न मिसले मध्य मारी दे थांते। काम महाशत्रु अटे, जिए क्रोध करंती तांकु क्रोधी ही कुहा जीव, जाहार बहुत लोभ तांकु लोभी कुहा जीव, किंतु जेउ माने विकारी अटंती तांकर नाम बहुत रखा जाइछे, सेथिपाई कुहा जाउछे अमृत छाड़ी विष काहीं के खाइबु। शास्त्र रे अमृत नाम उल्लेख होइछे, दर्शा जाइछे जे सागर मंथन कले तो अमृत बाहरिला, लक्ष्मी को कलश देइछंती। तेबे केते कहानी माने रहिछे, एथिरे भी सबुठारु बड़रु बड़ कथा हैला सर्वव्यापीर गीतार भगवान किए एवं पति तपावन किए। प्रदर्शनी रे मुख्य यही चित्र उपरे बुझा जाई थाए, पति तपावन ज्ञानर सागर एवं तांको ठारु बाहरु थिबा ज्ञान गंगा माने ना पानीर नदी मा सागर। केते भल भल कथा बुझा जाउछे, बाबा बसी बुझाउछंती मीठा मीठा पिला माने तुमको किए पवित्र कराइले, बिगड़ी जाइथिबा भाग्यर कथार सुधारक किए, सही पति तपावन केबे आसुछंती, एही खेल किपरि तयारी हेउछि केही हेले भी जानी नहंती। बाबांको कुहा जाउछि ज्ञानर सागर, सुखर सागर, शांतिर सागर, गायन मध्य करा जाए, बिगड़ी जाइथिबा कथार सुधारक हेउछंती जणे। ए कथा तो बुझी पारुछो जे वास्तवरे रावण आमर सबु किछि बिगाड़ी देइछे, एहा हेउछि हारिबा जितिबार खेल। रावण को मध्य तुमे जानिछ, जहाँ को भारतवासी ବର୍ଷ ବର୍ଷ ଧରି ଜାଳୁଛନ୍ତି। ରାବଣ ଭାରତର ଶତ୍ରୁ ଅଟେ। ଭାରତରେ ହିଁ ପ୍ରତ୍ୟେକ ବର୍ଷ ରାବଣଙ୍କୁ ଜଳାଇଥାନ୍ତି। ତାଙ୍କୁ ପଚାର, କେବେଠାରୁ ଜଳାଇ ଆସୁଛ? ତେବେ କହିବେ, ଏହା ତ ଅନାଦିକାଳରୁ ପ୍ରଚଳିତ, ଯେବେଠାରୁ ସୃଷ୍ଟି ଆରମ୍ଭ ହୋଇଛି। ଶାସ୍ତ୍ରରେ ଯାହା ପଢ଼ିଛନ୍ତି ସତ୍ୟ ସତ୍ୟ ବୋଲି କରିଆସୁଛନ୍ତି। ମୁଖ୍ୟ ଭୁଲ ହେଲା ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା। ବାବା ଏ କଥା କହୁନାହାନ୍ତି ଯେ ଏହା କାହାର ଭୁଲ ଅଟେ। ଏହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛେ। ଏହା ହାରିବା ଜିତିବାର ଖେଳ। ମାୟାଠାରୁ ହାରିଲେ ପରାଜୟ, ମାୟାଠାରୁ ଜିତିଲେ ବିଜୟ। ମାୟାଠାରୁ କିପରି ହାରୁଛନ୍ତି ଏ କଥା ମଧ୍ୟ ବୁଝାଉଛନ୍ତି। ପୁରା ଅଧା କଳ୍ପ ରାବଣ ରାଜ୍ୟ ଚାଲୁଛେ, ଗୋଟିଏ ସେକେଣ୍ଡର ମଧ୍ୟ ଫରକ ହୋଇପାରିବ ନାହିଁ। ରାମ ରାଜ୍ୟର ସ୍ଥାପନା ଏବଂ ରାବଣ ରାଜ୍ୟର ବିନାଶ ସମୟ ଅନୁସାରେ ସଠିକ ରୂପେ ହେଉଛେ। ସତ୍ୟ ଯୁଗରେ ଲଙ୍କା, ଶ୍ରୀଲଙ୍କା ରହିବ ନାହିଁ। ତାହା ବୌଦ୍ଧ ଧର୍ମର ରାଷ୍ଟ୍ର ଅଟେ। ପାଠୁଆଙ୍କର ବୁଦ୍ଧିରେ ରହିଥାଏ ଲଣ୍ଡନ ଏପଟେ, ଆମେରିକା ସେପଟେ ଅଛି। ପାଠ ପଢ଼ା ଦ୍ୱାରା ବୁଦ୍ଧିର ତାଲା ଖୋଲିଥାଏ, ଆଲୋକ ମିଳିଥାଏ। ଏହାକୁ ଜ୍ଞାନର ତୃତୀୟ ନେତ୍ର କୁହାଯାଉଛି। ବୁଢ଼ୀମାନେ ବହୁତ କଥା ବୁଝି ପାରିନଥାନ୍ତି, ଏମାନଙ୍କୁ ମଧ୍ୟ ମୁଖ୍ୟ କଥା ଧାରଣ କରିବାକୁ ହେବ, ଯାହାକି ଅନ୍ତ ସମୟରେ କାମରେ ଆସିବ। ମନୁଷ୍ୟମାନେ ଶାସ୍ତ୍ର ତ ବହୁତ ପଢ଼ୁଛନ୍ତି, ତଥାପି ମଧ୍ୟ ମୃତ୍ୟୁ ସମୟରେ ଗୋଟିଏ ଅକ୍ଷର କହୁଛନ୍ତି ଯେ ରାମ ରାମ କୁହ। ଏହିପରି କହୁନାହାନ୍ତି ଯେ ଶାସ୍ତ୍ର ଶୁଣାଓ, ବେଦ ଶୁଣାଓ। ମୃତ୍ୟୁ ସମୟରେ କହିବେ ରାମଙ୍କୁ ସ୍ମରଣ କର। ଯିଏ ଯେଉଁ କଥାର ଅଧିକ ସମୟ ଚିନ୍ତନରେ ରହିଥାନ୍ତି, ଅନ୍ତ ସମୟରେ ମଧ୍ୟ ତାହା ହିଁ ମନେ ପଡ଼ିଥାଏ। ଏବେ ବିନାଶ ତ ସମସ୍ତଙ୍କର ହେବ, ତୁମେ ଜାଣିଛ। ସମସ୍ତେ କାହାକୁ ମନେ ପକାଇବେ? କେହି କୃଷ୍ଣଙ୍କୁ, କେହି ପୁଣି ନିଜର ଗୁରୁଙ୍କୁ ମନେ ପକାଇବେ, ଏହି ନିଜ ଦେହର ସମ୍ବନ୍ଧୀମାନଙ୍କୁ ମନେ ପକାଇବେ। ଦେହକୁ ମନେ ପକାଇଲେ ତ ଖେଳ ଶେଷ। ଏଠାରେ ତୁମକୁ ଗୋଟିଏ କଥା ବୁଝାଯାଉଛି ଯେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇ ଚାଲ। ଚାର୍ଟ ରଖ ଯେ ଆମେ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛୁ। ଆମେ ଯେତେ ସ୍ମୃତିରେ ରହିବା ସେତେ ପବିତ୍ର ହୋଇଯିବା। ଏହିପରି ନୁହେଁ ଯେ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ପବିତ୍ର ହୋଇଯିବ। ଏହା ଆତ୍ମାର କଥା ଅଟେ ନା? ଆତ୍ମା ହିଁ ପତିତ, ଆତ୍ମା ହିଁ ପବିତ୍ର ହେଉଛେ। ବାବା ବୁଝାଉଛନ୍ତି, ଆତ୍ମା ଏକ ତାରକା ବିନ୍ଦୁ ଭ୍ରୁକୁଟି ମଧ୍ୟରେ ରହିଥାଏ। କହିଥାନ୍ତି, ଆତ୍ମା ଅତି ସୂକ୍ଷ୍ମ ତାରକା। ତୁମେମାନେ ହିଁ ଏହି କଥାକୁ ବୁଝିପାରିବ। ବାବା କହୁଛନ୍ତି, ମୁଁ କଳ୍ପର ସଙ୍ଗମ ଯୁଗରେ ଆସୁଛେ। ସେମାନେ ପୁଣି କଳ୍ପ ଅକ୍ଷର ଛାଡ଼ି ଯୁଗେ ଯୁଗେ ଅକ୍ଷର ଲେଖିଦେଇଛନ୍ତି, ତେଣୁ ମନୁଷ୍ୟମାନେ ଓଲଟା ଭାବି ନେଉଛନ୍ତି। ମୁଁ କହିଛି ଯେ ମୁଁ କଳ୍ପ କଳ୍ପ ସଙ୍ଗମ ଯୁଗରେ ଆସୁଛେ। ଘୋର ଅନ୍ଧକାର ଏବଂ ଘୋର ଆଲୋକର ସଙ୍ଗମ ଯୁଗରେ ଆସୁଛେ। ବାକି ଯୁଗେ ଯୁଗେ ଆସିବାର ଦରକାର ହିଁ ନାହିଁ। ସିଢ଼ିରେ ତଳକୁ ଖସିବାର ଅଛି। ଯେବେ ପୁରା 84 ଜନ୍ମର ସିଢ଼ି ଓହ୍ଲାଉଛ, ତେବେ ଯାଇ ବାବା ଆସୁଛନ୍ତି। ଏହି ଜ୍ଞାନ ସାରା ଦୁନିଆ ପାଇଁ ଉଦ୍ଦିଷ୍ଟ। ସନ୍ନ୍ୟାସୀମାନେ ତ କହୁଛନ୍ତି ଯେ ଏମାନଙ୍କର ଚିତ୍ର ସବୁ କଳ୍ପନା ଅଟେ, କିନ୍ତୁ କଳ୍ପନାର ଏଥିରେ କୌଣସି କଥା ହିଁ ନାହିଁ। ଏ କଥା ସବୁ ବୁଝାଯାଉଛି, ନଚେତ ମନୁଷ୍ୟମାନେ କିପରି ଜାଣିବେ? ସେଥିପାଇଁ ଏହି ଚିତ୍ର ତିଆରି କରାଯାଇଛି। ଏହି ପ୍ରଦର୍ଶନୀ ଦେଶ ଦେଶାନ୍ତରରେ ଢେର ହୋଇଚାଲିବ। ବାବା କହୁଛନ୍ତି, ବହୁତ ଭାରତବାସୀ ସନ୍ତାନ ଅଛନ୍ତି, ସମସ୍ତେ ତ ସନ୍ତାନ ଅଟନ୍ତି ନା? ଏହା ଅନେକ ଧର୍ମର ବୃକ୍ଷ ଅଟେ। ବାବା ବସି ବୁଝାଉଛନ୍ତି, ଏମାନେ ସମସ୍ତେ କାମ ଚିତାରେ ବସି ଜଳି ଯାଇଛନ୍ତି। ସତ୍ୟ ଯୁଗକୁ ଯେଉଁମାନେ ପ୍ରଥମେ ପ୍ରଥମେ ଆସୁଛନ୍ତି, ସେମାନେ ପୁଣି ପ୍ରଥମେ ପ୍ରଥମେ ଦ୍ୱାପରରୁ ଆରମ୍ଭ କରି କାମ ଅଗ୍ନିରେ ଜଳୁଛନ୍ତି, ସେଥିପାଇଁ କଳା ହୋଇଯାଇଛନ୍ତି। ଏବେ ସମସ୍ତଙ୍କର ସଦ୍ଗତି ହେବ ସେଥିପାଇଁ ତୁମେ ନିମିତ୍ତ ହେଉଛ, ତୁମ ପଛରେ ସମସ୍ତଙ୍କର ସଦ୍ଗତି ହେବ। ବାବା କେତେ ସହଜ ଭାବରେ ବୁଝାଉଛନ୍ତି, କହୁଛନ୍ତି କେବଳ ବାବାଙ୍କୁ ମନେ ପକାଅ। ଆତ୍ମାର ହିଁ ଦୁର୍ଗତି ହୋଇଛି, ଆତ୍ମା ପତିତ ହେବା ଦ୍ୱାରା ଶରୀର ମଧ୍ୟ ସେହିପରି ମିଳିଥାଏ। ଆତ୍ମାଙ୍କୁ ପବିତ୍ର କରିବାର ଯୁକ୍ତି ବାବା ବିଲକୁଲ ସହଜ ବତାଉଛନ୍ତି। ତ୍ରିମୂର୍ତ୍ତିର ଚିତ୍ରରେ ବ୍ରହ୍ମାଙ୍କର ଚିତ୍ର ଦେଖି ମନୁଷ୍ୟ ବହୁତ ପ୍ରଶ୍ନ କରୁଛନ୍ତି, କହୁଛନ୍ତି ଏହାକୁ ବ୍ରହ୍ମା କାହିଁକି କହୁଛ, ବ୍ରହ୍ମା ତ ସୂକ୍ଷ୍ମ ବତନବାସୀ ଦେବତା ଅଟନ୍ତି, ଏଠାକୁ କେଉଁଠାରୁ ଆସିଲେ, ଏହି ଦାଦା ତ ନାମିଗ୍ରାମୀ ଥିଲେ। ସବୁ ସ୍ଥାନରେ ଖବର କାଗଜରେ ବାହାରିଥିଲା ଯେ ଜୋହରୀ ହୀରା ବ୍ୟବସାୟୀ କହୁଛି ଯେ ମୁଁ ଶ୍ରୀକୃଷ୍ଣ, ମୋର 16,108 ରାଣୀ ଦରକାର, ସେଥିପାଇଁ ବହୁତ ହଙ୍ଗାମା ହୋଇଥିଲା। ତେବେ ଏବେ ଜଣ ଜଣଙ୍କ ପାଖରେ କିଏ ମୁଣ୍ଡ ପିଟିବ, ଏତେ ଢେର ମନୁଷ୍ୟ ଅଛନ୍ତି, ଆବୁକୁ ମଧ୍ୟ କେହି ଯଦି ଆସୁଛନ୍ତି ତେବେ ତାଙ୍କୁ ତୁରନ୍ତ କହୁଛନ୍ତି ଆରେ ବ୍ରହ୍ମା କୁମାରୀମାନଙ୍କ ପାଖକୁ ଯାଉଛ, ସେମାନେ ତ ଯାଦୁ କରିଦେଉଛନ୍ତି, ସ୍ତ୍ରୀ ପୁରୁଷଙ୍କୁ ଭାଇ ଭଉଣୀ କରିଦେଉଛନ୍ତି, ଲମ୍ବା ଚଉଡ଼ା କଥା କହି ମୁଣ୍ଡ ଖରାପ କରିଦେଉଛନ୍ତି। ବାବା କହୁଛନ୍ତି ତୁମେ ମୋତେ ଜ୍ଞାନର ସାଗର, ବିଶ୍ୱର ସର୍ବଶକ୍ତିର ଅଧିକାରୀ କହୁଛ, ୱାର୍ଲ୍ଡ ଅଲମାଇଟି ଅର୍ଥାତ୍ ସର୍ବଶକ୍ତିବାନ, ସମସ୍ତ ବେଦ ଶାସ୍ତ୍ର ଆଦିକୁ ଜାଣିଲା ବାଲା, ବଡ଼ ବଡ଼ ବିଦ୍ୱାନଙ୍କୁ ମଧ୍ୟ ଅଥରିଟି କୁହାଯାଏ, କାହିଁକି ନା ସେ ସବୁ ବେଦ ଶାସ୍ତ୍ର ଆଦିକୁ ପଢ଼ିଥାନ୍ତି, ପୁଣି ବନାରସ ଯାଇ ଉପାଧି ଆଣିଥାନ୍ତି। ମହାମହୋପାଧ୍ୟାୟ ଶ୍ରୀ ଶ୍ରୀ 108 ସରସ୍ୱତୀ, ଏହିସବୁ ଉପାଧି ସେଠାରେ ହିଁ ମିଳିଥାଏ। ଯିଏ ବହୁତ ହୁସିଆର ହୋଇଥାନ୍ତି ତାଙ୍କୁ ବଡ଼ ଉପାଧି ମିଳିଥାଏ। ଶାସ୍ତ୍ରରେ ଜନକଙ୍କର କଥା ଲେଖା ହୋଇଛି, ଜନକ କହିଲେ ଯେ ମୋତେ କେହି ସତ୍ୟ ବ୍ରହ୍ମଜ୍ଞାନ ଶୁଣାଅ, ତେବେ ବ୍ରହ୍ମଜ୍ଞାନ ତ ନାହିଁ, ସବୁ କଥା ଏଠାକାର ହିଁ ଅଟେ। ଏହି କାହାଣୀକୁ ବଡ଼ କରିଦେଇଛନ୍ତି ଶଙ୍କର, ପାର୍ବତୀଙ୍କର ମଧ୍ୟ କାହାଣୀ ଲେଖାଯାଇଛି, କେତେ କାହାଣୀ ବସି ଲେଖିଛନ୍ତି। ଶଙ୍କର ପାର୍ବତୀକୁ କଥା ଶୁଣାଇଲେ, ବାସ୍ତବରେ ଶିବ କାହାଣୀ ଶୁଣାଇଥିଲେ, ସମସ୍ତେ ପୁଣି ଶଙ୍କର ପାର୍ବତୀଙ୍କର ନାମ ଦେଇଦେଇଛନ୍ତି। ଭାଗବତ ଆଦିରେ ଏହି ସମୟର କଥା ହିଁ ରହିଛି। ପୁଣି କାହାଣୀରେ ବତାଉଛନ୍ତି ଯେ ତାଙ୍କର ଖିଆଲ ଆସିଲା ରାଜାଙ୍କୁ ଯାଇ ଏହି ଜ୍ଞାନ ଦେବେ। ବାବା ମଧ୍ୟ ବୁଝାଉଛନ୍ତି ରାଜାମାନଙ୍କୁ ଯାଇ ଜ୍ଞାନ ଦିଅ, ତୁମେ ହିଁ ସୂର୍ଯ୍ୟବଂଶୀ ଥିଲ, ପୁଣି ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ, ଶୂଦ୍ରବଂଶୀ ହେଉଛ, ତୁମର ରାଜଧାନୀ ହିଁ ସମାପ୍ତ ହୋଇଯାଉଛି, ଏବେ ପୁଣି ସୂର୍ଯ୍ୟବଂଶୀ ରାଜଧାନୀ ନେବାକୁ ହେଲେ ପୁରୁଷାର୍ଥ କର। ରାଜଯୋଗ ଶିଖାଇଲା ବାଲା ବାବା ଆସିଛନ୍ତି, ପୁଣି ଥରେ ଆସି ବେହଦର ସ୍ୱରାଜ୍ୟ ନିଅ। ରାଜାମାନଙ୍କ ପାଖକୁ ମଧ୍ୟ ବହୁତ ଚିଠି ଯାଇଥାଏ, କିନ୍ତୁ ସବୁ ଚିଠି ତାଙ୍କୁ ମିଳିନଥାଏ, ତାଙ୍କର ବ୍ୟକ୍ତିଗତ ସଚିବ ଚିଠିଗୁଡ଼ିକ ଦେଖିଥାନ୍ତି, କେତେ ଚିଠି ଚିରି ଫୋପାଡ଼ି ଦେଇଥାନ୍ତି, କୌଣସି ଚିଠିରେ କିଛି ଜରୁରୀ କଥା ଥିଲେ ରାଜାଙ୍କୁ ଦେଖାଇଥାନ୍ତି, କହିଥାନ୍ତି ଅଷ୍ଟବକ୍ର ଋଷି ଜନକ ରାଜାଙ୍କୁ ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତିର ସାକ୍ଷାତକାର କରାଇଥିଲେ, ତାହା ମଧ୍ୟ ଏବେ ହେଉଛି। ଏବେ ବାବା କେତେ ଭଲ ଭାବରେ ବସି ତୁମକୁ ବୁଝାଉଛନ୍ତି, ତୁମେମାନେ ବୁଝ, ଯେଉଁମାନେ ବୁଝନ୍ତି ନାହିଁ ସେମାନେ ଇଆଡ଼େ ସିଆଡ଼େ ଦେଖିଥାନ୍ତି, ବାବା ତୁରନ୍ତ ବୁଝିଯାଆନ୍ତି ଯେ ତାଙ୍କ ବୁଦ୍ଧିରେ କିଛି ହେଲେ ପଶୁ ନାହିଁ। ବାବା ଚାରିଆଡ଼କୁ ନଜର ରଖିଥାନ୍ତି, ସମସ୍ତେ ଠିକ୍ ଭାବରେ ଶୁଣୁଛନ୍ତି ନା ନାହିଁ, ଏହାଙ୍କର ବୁଦ୍ଧି କେଉଁଠାରେ ଘୁରୁଛି, ହାଇ ମାରୁଛନ୍ତି, ଜ୍ଞାନ ବୁଦ୍ଧିରେ ନ ପଶିଲେ ଢୁଳାଇଥାନ୍ତି, ଏହାଦ୍ୱାରା କ୍ଷତି ହୋଇଥାଏ। କରାଚିରେ ଏହି କନ୍ୟାମାନଙ୍କର ଭଟ୍ଟି ଥିଲା, ସେଠାରେ କେହି ଢୁଳାଇଲେ ତାଙ୍କୁ ତୁରନ୍ତ ବାହାର କରି ଦିଆଯାଉଥିଲା, ସେଠାରେ ନିଜର ଭାଇ ଭଉଣୀମାନେ ହିଁ ବସୁଥିଲେ, ବାହାରର ଲୋକ କେହି ଆସୁନଥିଲେ। ଆରମ୍ଭରୁ ଏହାଙ୍କର ବହୁତ ବଡ଼ ପାଠ ଚାଲିଥିଲା, ଏହାର ଲମ୍ବା ଇତିହାସ ରହିଛି। ଆରମ୍ଭରୁ କନ୍ୟାମାନେ ବହୁତ ଧ୍ୟାନରେ ଚାଲି ଯାଉଥିଲେ, ଏବେ ପର୍ଯ୍ୟନ୍ତ ମଧ୍ୟ କହୁଛନ୍ତି ଯେ ସେଠାରେ ଯାଦୁ କରୁଛନ୍ତି। ପରମପିତା ପରମାତ୍ମାଙ୍କୁ ଯାଦୁଗର କହୁଛନ୍ତି ନା। ଶିବ ବାବା ଦେଖୁଛନ୍ତି ଏହାଙ୍କର ବହୁତ ସ୍ନେହ ଅଛି, ତେଣୁ ଦେଖିବା ଦ୍ୱାରା ହିଁ ତୁରନ୍ତ ଧ୍ୟାନରେ ଚାଲି ଯାଉଛନ୍ତି। ଭାରତବାସୀମାନଙ୍କର ବୈକୁଣ୍ଠ ତ ବହୁତ ପ୍ରିୟ, କେହି ମରିଗଲେ ମଧ୍ୟ କହିଥାନ୍ତି ବୈକୁଣ୍ଠବାସୀ ହେଲା, ସ୍ୱର୍ଗବାସୀ ହେଲା। ବର୍ତ୍ତମାନ ତ ଏହା ନର୍କ, ସମସ୍ତେ ନର୍କବାସୀ ଅଟନ୍ତି, ସେଥିପାଇଁ ତ କହୁଛନ୍ତି ଅମୁକ ସ୍ୱର୍ଗବାସୀ ହେଲା, କିନ୍ତୁ ସ୍ୱର୍ଗକୁ ତ କେହି ଯାଉନାହାନ୍ତି। ବର୍ତ୍ତମାନ କେବଳ ତୁମେ ଜାଣିଛ ଆମେ ସ୍ୱର୍ଗବାସୀ ଥିଲୁ, ପୁଣି 84 ଜନ୍ମ ନେଇ ନର୍କବାସୀ ହୋଇଯାଇଛୁ। ଏବେ ପୁଣି ଥରେ ବାବା ସ୍ୱର୍ଗବାସୀ କରାଉଛନ୍ତି। ସ୍ୱର୍ଗରେ ଆମର ରାଜଧାନୀ ରହିଛି, ରାଜଧାନୀରେ ବହୁତ ପଦ ରହିଛି, ତେଣୁ ପୁରୁଷାର୍ଥ କରି ନରରୁ ନାରାୟଣ ହେବାକୁ ପଡ଼ିବ। ତୁମେ ଜାଣିଛ ଏହି ମମା ବାବା ଭବିଷ୍ୟତରେ ଲକ୍ଷ୍ମୀ ନାରାୟଣ ହେବେ, ଏବେ ପୁରୁଷାର୍ଥ କରୁଛନ୍ତି, ସେଥିପାଇଁ କୁହାଯାଉଛି ପିତା ମାତାଙ୍କୁ ଅନୁସରଣ କର, ଯେପରି ଇଏ ପୁରୁଷାର୍ଥ କରୁଛନ୍ତି ତୁମେ ମଧ୍ୟ କର। ଇଏ ମଧ୍ୟ ବାବାଙ୍କ ସ୍ମୃତିରେ ରହି ସ୍ୱଦର୍ଶନ ଚକ୍ରଧାରୀ ହେଉଛନ୍ତି, ତୁମେ ବାବା ଏବଂ ବର୍ଷାକୁ ମନେ ପକାଅ, ତ୍ରିକାଳଦର୍ଶୀ ହୁଅ, ତୁମ ପାଖରେ ସାରା ଚକ୍ରର ଜ୍ଞାନ ଅଛି, ଏଥିରେ ତତ୍ପର ରୁହ, ଅନ୍ୟମାନଙ୍କୁ ବୁଝାଇ ଚାଲ। ଯଦି ଏହି ସେବାରେ ହିଁ ଲାଗି ରହିବ ତେବେ ଅନ୍ୟ କୌଣସି ଧନ୍ଦା ଆଦି ମନେ ପଡ଼ିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ସତ୍ୟ ଯୁଗରେ ଉଚ୍ଚ ପଦ ପାଇବା ପାଇଁ ମାତା ପିତାଙ୍କୁ ପୁରା ପୁରା ଅନୁସରଣ କରିବାକୁ ହେବ, ସେମାନଙ୍କ ଭଳି ପୁରୁଷାର୍ଥ କରିବାକୁ ହେବ, ସେବାରେ ତତ୍ପର ରହିବାକୁ ହେବ, ଏକାଗ୍ରଚିତ୍ତ ହୋଇ ପାଠ ପଢ଼ିବାକୁ ହେବ। 2 ପଏଣ୍ଟ, ଯୋଗର ଠିକ୍ ଠିକ୍ ଚାର୍ଟ ରଖିବାକୁ ହେବ, ନିଜକୁ ଆତ୍ମା ମନେ କରି ବାବାଙ୍କୁ ସ୍ମରଣ କରିବାକୁ ପଡ଼ିବ, ଦେହ ଅଥବା ଦେହଧାରୀମାନଙ୍କୁ ମନେ ପକାଇବାର ନାହିଁ। ବରଦାନ, ନିଜର ସର୍ବୋଚ୍ଚ ସ୍ଥିତିରେ ସ୍ଥିତ ରହି ପ୍ରତ୍ୟେକ ସଂକଳ୍ପ ବାଣୀ ଏବଂ କର୍ମ କରୁଥିବା ସମ୍ପୂର୍ଣ୍ଣ ନିର୍ବିକାରୀ ଭବ। ବିସ୍ତାର, ସମ୍ପୂର୍ଣ୍ଣ ନିର୍ବିକାରୀର ଅର୍ଥ ହେଲା ଅଳ୍ପ ମାତ୍ରାରେ ମଧ୍ୟ କୌଣସି ବିକାର ପ୍ରତି ଆକର୍ଷଣ ଯାଉ ନଥିବ, କେବେ ବି ସେମାନଙ୍କର ବଶୀଭୂତ ହେଉନଥିବ। ସର୍ବୋଚ୍ଚ ସ୍ଥିତିରେ ରହୁଥିବା ଆତ୍ମାମାନେ କୌଣସି ସାଧାରଣ ସଂକଳ୍ପ ମଧ୍ୟ କରିପାରିବେ ନାହିଁ, ତେଣୁ ଯେତେବେଳେ ବି କୌଣସି ସଂକଳ୍ପ ବା କର୍ମ କରୁଛ ସେତେବେଳେ ଚେକ୍ କର ଯେ ମୋର ନାମ ଯେତିକି ଉଚ୍ଚ ମୋର କାମ ସେତିକି ଉଚ୍ଚ ଅଟେ ତ। ଯଦି ନାମ ଉଚ୍ଚା କାମ ନିଚା ତେବେ ନାମକୁ ବଦନାମ କରୁଛ, ସେଥିପାଇଁ ଲକ୍ଷ୍ୟ ମୁତାବକ ଲକ୍ଷଣକୁ ଧାରଣ କର, ତେବେ କୁହାଯିବ ସମ୍ପୂର୍ଣ୍ଣ ନିର୍ବିକାରୀ ଅର୍ଥାତ୍ ଫୁଲିଏଷ୍ଟ ଆତ୍ମା। ସ୍ଲୋଗାନ, କର୍ମ କରିବା ସମୟରେ ଯଦି କରି କରାଇଲା ବାଲାଙ୍କର ସ୍ମୃତିରେ ରହିବ ତେବେ ସ୍ୱପୁରୁଷାର୍ଥ ଏବଂ ଯୋଗର ସନ୍ତୁଳନ ଠିକ୍ ରହିବ। ଅବ୍ୟକ୍ତ ଇସାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଏହି କଳିଯୁଗୀ ତମୋ ପ୍ରଧାନ ଛିନ୍ନ ଶୀର୍ଣ୍ଣ ବୃକ୍ଷର ଦୁର୍ଦ୍ଦଶାକୁ ଦେଖି ବ୍ରହ୍ମା ବାବାଙ୍କ ଭିତରେ ଏହି ସଂକଳ୍ପ ଆସୁଛି ଯେ ଏବେ ଏବେ ପିଲାମାନଙ୍କର ତପସ୍ୱୀ ସ୍ୱରୂପ ଦ୍ୱାରା ଯୋଗ ଅଗ୍ନି ଦ୍ୱାରା ଏହି ପୁରୁଣା ବୃକ୍ଷକୁ ଭସ୍ମ କରି ଦିଅନ୍ତି, କିନ୍ତୁ ଏଥିପାଇଁ ସଂଗଠିତ ରୂପରେ ଫୁଲ୍ ଫୋର୍ସରେ ଯୋଗର ଜ୍ୱାଳା ପ୍ରଜ୍ୱଳିତ ହେବା ଦରକାର, ତେଣୁ ବ୍ରହ୍ମା ବାବାଙ୍କର ଏହି ସଂକଳ୍ପକୁ ସାକାର କର। ଓମ୍ ଶାନ୍ତି।